ଓମ୍ ଶାନ୍ତି। 30/12/2024 ଆଜିର ସାକାର ମହାବାକ୍ୟ ବାବା କହିଛନ୍ତି, ମିଠେ ବଚ୍ଚେ, ଆତ୍ମାରୂପୀ ବ୍ୟାଟେରୀକୁ ଜ୍ଞାନ ଏବଂ ଯୋଗ ଦ୍ୱାରା ଭରପୁର କରି ସତ୍ତ୍ୱ ପ୍ରଧାନ କରିବାକୁ ହେବ, ପାଣିର ସ୍ନାନ ଦ୍ୱାରା ନୁହେଁ। ପ୍ରଶ୍ନ ହେଉଛି, ଏହି ସମୟରେ ସମସ୍ତ ମନୁଷ୍ୟ ଆତ୍ମାମାନଙ୍କୁ କିଏ ବାଟବଣା କରୁଛି, ସେ କାହିଁକି ବାଟବଣା କରାଉଛି? ଉତ୍ତର ହେଉଛି, ରାବଣ ହିଁ ସମସ୍ତଙ୍କୁ ବାଟବଣା କରୁଛି, କାହିଁକିନା ସେ ନିଜେ ମଧ୍ୟ ବାଟବଣା ହୋଇଛି। ତାର ନିଜର କୌଣସି ଘରଦ୍ୱାର ନାହିଁ। ରାବଣକୁ କେହି ବାବା ବୋଲି କହିବେ ନାହିଁ। ବାବା ତ ନିଜର ପିଲାମାନଙ୍କୁ ଘରର ଠିକଣା ବତାଇବା ପାଇଁ ପରମଧାମ ଘରୁ ଆସୁଛନ୍ତି। ଏବେ ତୁମେମାନେ ଘରର ଠିକଣା ପାଇଗଲଣି, ସେଥିପାଇଁ ଆଉ ଏଣେ ତେଣେ ବୁଲୁନାହୁଁ। ତୁମେମାନେ କହୁଛ, ଆମେ ବାବାଙ୍କଠାରୁ ପ୍ରଥମେ ପ୍ରଥମେ ଅଲଗା ହୋଇଥିଲୁ, ଏବେ ପୁଣି ଆମେ ହିଁ ପ୍ରଥମେ ପ୍ରଥମେ ଘରକୁ ଯିବୁ। ଓମ୍ ଶାନ୍ତି। ମଧୁର ସନ୍ତାନମାନେ ଏଠାରେ ବସି ଭାବୁଛନ୍ତି, ବ୍ରହ୍ମା ବାବାଙ୍କ ଶରୀରରେ ଯେଉଁ ଶିବ ବାବା ଆସିଛନ୍ତି, ଯେପରି ବି ହେଉ ଆମକୁ ସେଥିରେ ଘରକୁ ନିଶ୍ଚିତ ନେଇକରି ଯିବେ। ତାହା ଆତ୍ମାମାନଙ୍କର ଘର ନା, ତେଣୁ ପିଲାମାନଙ୍କୁ ନିଶ୍ଚୟ ଖୁସି ଲାଗୁଥିବ। ଅବିନାଶୀ ବାବା ଆସି ଆମକୁ ଫୁଲ ଭଳି କରୁଛନ୍ତି, କୌଣସି ସ୍ୱତନ୍ତ୍ର ପୋଷାକ ଆଦି ପିନ୍ଧାଉ ନାହାନ୍ତି। ଏହାକୁ କୁହାଯାଉଛି ଯୋଗ ବଳ, ୟାଦର ବଳ। ଶିକ୍ଷକଙ୍କର ଯେତିକି ପଦବୀ ରହିଛି, ପିଲାମାନଙ୍କୁ ମଧ୍ୟ ସେହିପରି ପଦବୀ ଦେଇଥାନ୍ତି। ପାଠପଢା ଦ୍ୱାରା ଛାତ୍ରମାନେ ଜାଣିଥାନ୍ତି ଯେ ଆମେ ଏହିପରି ହେବୁ। ତୁମେମାନେ ମଧ୍ୟ ଜାଣୁଛ ଯେ ଆମର ବାବା ଶିକ୍ଷକ ମଧ୍ୟ ଅଟନ୍ତି, ସଦ୍ଗୁରୁ ମଧ୍ୟ ଅଟନ୍ତି। ଏହା ହେଉଛି ନୂଆ କଥା। ଆମର ବାବା ଶିକ୍ଷକ ଅଟନ୍ତି, ତାଙ୍କୁ ଆମେ ମନେ ପକାଉଛୁ, ଆମକୁ ଶିକ୍ଷା ଦେଇ ଏହିପରି କରୁଛନ୍ତି। ଆମର ଅବିନାଶୀ ବାବା ଆମକୁ ଘରକୁ ଫେରାଇ ନେଇଯିବା ପାଇଁ ଆସିଛନ୍ତି। ରାବଣର କୌଣସି ଘର ନଥାଏ, ରାମଙ୍କର ଘର ଅଛି। ଶିବ ବାବା କେଉଁଠି ରହୁଛନ୍ତି? ତୁମେ ତୁରନ୍ତ କହିବ ଯେ ପରମଧାମରେ। ରାବଣକୁ ତ ବାବା ବୋଲି କୁହାଯିବ ନାହିଁ। ରାବଣ କେଉଁଠାରେ ରହୁଛି ତାହାର କୌଣସି ଠିକଣା ଜଣା ନାହିଁ। ଏପରି କୁହାଯିବ ନାହିଁ ଯେ ରାବଣ ପରମଧାମରେ ରହୁଛି, ନା ରାବଣର କୌଣସି ଠିକଣା ହିଁ ନାହିଁ, ଏଣେ ତେଣେ ଘୁରି ବୁଲୁଛି, ତୁମକୁ ମଧ୍ୟ ବାଟବଣା କରୁଛି। ତୁମେ କ'ଣ ରାବଣକୁ ମନେ ପକାଉଛ? ନା, କେତେ ତୁମକୁ ବିଭ୍ରାନ୍ତ କରୁଛି। ଶାସ୍ତ୍ର ପଢ଼, ଭକ୍ତି କର, ଏଭଳି କର। ବାବା କହୁଛନ୍ତି, ଏହାକୁ କୁହାଯାଏ ଭକ୍ତି ମାର୍ଗ, ରାବଣ ରାଜ୍ୟ। ଗାନ୍ଧୀ ମଧ୍ୟ କହୁଥିଲେ ରାମ ରାଜ୍ୟ ଦରକାର। ଏହି ରଥରେ ଆମର ଶିବ ବାବା ଆସିଛନ୍ତି, ବଡ଼ ବାବା ଅଟନ୍ତି ନା। ସେ ଆତ୍ମାମାନଙ୍କ ସହିତ ବଚେ ବଚେ ଅର୍ଥାତ୍ ପିଲାମାନେ ବୋଲି କହି କଥା ହେଉଛନ୍ତି। ଏବେ ତୁମ ବୁଦ୍ଧିରେ ଆତ୍ମିକ ପିତା ଏବଂ ଆତ୍ମିକ ପିତାଙ୍କ ବୁଦ୍ଧିରେ ତୁମେ ଆତ୍ମିକ ସନ୍ତାନମାନେ ଅଛ, କାହିଁକିନା ଆମର ସମ୍ପର୍କ ବ୍ରହ୍ମ ଲୋକ ସହିତ ରହିଛି। ଆତ୍ମା ପରମାତ୍ମା ଅଲଗରେ ହେ ବହୁକାଲ, ସେଠାରେ ତ ଆତ୍ମାମାନେ ବାବାଙ୍କ ସହିତ ଏକତ୍ର ରହନ୍ତି, ପୁଣି ନିଜ ନିଜର ଅଭିନୟ କରିବା ନିମନ୍ତେ ଅଲଗା ହେଉଛନ୍ତି। ବହୁ କାଳର ହିସାବ ମଧ୍ୟ ଦରକାର ନା। ଏକଥା ବାବା ବସି ବୁଝାଉଛନ୍ତି, ତୁମେମାନେ ଏବେ ପାଠ ପଢ଼ୁଛ, ତୁମମାନଙ୍କ ମଧ୍ୟରେ କ୍ରମାନୁସାରେ ରହିଛନ୍ତି ଯେଉଁମାନେ ଭଲ ଭାବରେ ପଢ଼ୁଛନ୍ତି, ସେହିମାନେ ହିଁ ପ୍ରଥମେ ପ୍ରଥମେ ମୋଠାରୁ ଅଲଗା ହୋଇଛନ୍ତି। ସେହିମାନେ ପୁଣି ବହୁତ ମନେ ପକାଇବେ, ତେଣୁ ସେମାନେ ପ୍ରଥମେ ଆସି ମିଶିବେ। ବାବା ବସି ପିଲାମାନଙ୍କୁ ସାରା ସୃଷ୍ଟି ଚକ୍ରର ଗୁହ୍ୟ ରହସ୍ୟ ବୁଝାଉଛନ୍ତି, ଯାହାକୁ ଆଉ କେହି ମଧ୍ୟ ଜାଣିନାହାନ୍ତି। ଏହାକୁ ଗୁହ୍ୟ ଏବଂ ଗୁହ୍ୟତମ ମଧ୍ୟ କୁହାଯାଉଛି। ଏକଥା ତୁମେମାନେ ଜାଣିଛ, ବାବା ଉପରେ କେଉଁଠି ବସି ବୁଝାଉ ନାହାନ୍ତି, ଏଠାକୁ ଆସି ବୁଝାଉଛନ୍ତି। ମୁଁ ଏହି କଳ୍ପ ବୃକ୍ଷର ବୀଜ ରୂପ ଅଟେ। ଏହି ମନୁଷ୍ୟ ସୃଷ୍ଟି ରୂପକ ବୃକ୍ଷକୁ କଳ୍ପ ବୃକ୍ଷ କୁହାଯାଉଛି। ଦୁନିଆର ମନୁଷ୍ୟ ତ ବିଲକୁଲ କିଛି ଜାଣିନାହାନ୍ତି। କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି, ପୁଣି ବାବା ଆସି ଜାଗ୍ରତ କରୁଛନ୍ତି। ଏବେ ତୁମମାନଙ୍କୁ ଜାଗ୍ରତ କରୁଛନ୍ତି, ଅନ୍ୟ ସମସ୍ତେ ଶୋଇ ରହିଛନ୍ତି। ତୁମେମାନେ ମଧ୍ୟ କୁମ୍ଭକର୍ଣ୍ଣର ଆସୁରି ନିଦରେ ଶୋଇଥିଲ, ବାବା ଆସି ଜାଗ୍ରତ କରିଛନ୍ତି। ପିଲାମାନେ ଉଠ, ତୁମେ ଅଳସୁଆ ହୋଇ ଶୋଇ ରହିଛ, ଏହାକୁ ଅଜ୍ଞାନ ନିଦ୍ରା କୁହାଯାଉଛି। ଶରୀରର ବିଶ୍ରାମ ପାଇଁ ନିଦ୍ରା ତ ସମସ୍ତେ କରିଥାନ୍ତି, ସତ୍ୟଯୁଗରେ ମଧ୍ୟ ଶୋଇବେ। ଏବେ ସମସ୍ତେ ଅଜ୍ଞାନ ନିଦ୍ରାରେ ଶୋଇଛନ୍ତି, ବାବା ଆସି ଜ୍ଞାନ ଦେଇ ସମସ୍ତଙ୍କୁ ଉଠାଉଛନ୍ତି। ଏବେ ତୁମେ ପିଲାମାନେ ଜାଗ୍ରତ ହୋଇଛ, ଜାଣିଛ ବାବା ଆସିଛନ୍ତି ଆମକୁ ନେଇଯିବେ। ଏବେ ତ ନା ଏହି ଶରୀର ମଧ୍ୟ କୌଣସି କାମର ଅଟେ, ନା ଆତ୍ମା ଦୁଇଟି ଯାକ ପତିତ ହୋଇଯାଇଛି, ଏକଦମ ମୂଲମେ ଅର୍ଥାତ୍ ଦେଖା ସୁନ୍ଦର ହୋଇଯାଇଛି। ନ କ୍ୟାରେଟ କହିବା ଅର୍ଥାତ୍ ବହୁତ ଅଳ୍ପ ସୁନା, ଖାଣ୍ଟି ସୁନା ଚବିଶ କ୍ୟାରେଟର ହୋଇଥାଏ। ବର୍ତ୍ତମାନ ବାବା ତୁମକୁ ଚବିଶ କ୍ୟାରେଟକୁ ନେଇଯିବାକୁ ଚାହୁଁଛନ୍ତି। ତୁମର ଆତ୍ମାକୁ ସଚ୍ଚା ସଚ୍ଚା ଗୋଲ୍ଡେନ୍ ଏଜେଟ ଅର୍ଥାତ୍ ସତ୍ୟଯୋଗୀ କରାଉଛନ୍ତି। ଭାରତକୁ ସୁନାର ଚଢ଼ାଇ ବୋଲି କହୁଥିଲେ, ଏବେ ତ ଲୁହାର ମାଟି ଗୁଡ଼ିର ଚଢ଼ାଇ ବୋଲି କୁହାଯିବ, କିନ୍ତୁ ଏହା ଚୈତନ୍ୟ ଅଟେ ନା। ଏସବୁ ବୁଝିବାର କଥା। ଯେପରି ଆତ୍ମାକୁ ଜାଣୁଛ ସେହିପରି ବାବାଙ୍କୁ ମଧ୍ୟ ଜାଣିପାରିବ। କହନ୍ତି ମଧ୍ୟ ଆତ୍ମା ଚିକ୍ମିକ୍ କରୁଥିବା ତାରକା ଅଟେ, ବହୁତ ଛୋଟ ତାରକା ଅଟେ। ଡାକ୍ତର ଆଦି ବହୁତ ଚେଷ୍ଟା କରିଛନ୍ତି ଦେଖିବା ପାଇଁ, କିନ୍ତୁ ଦିବ୍ୟ ଦୃଷ୍ଟି ବିନା ଆତ୍ମାକୁ ଦେଖିପାରିବେ ନାହିଁ। ବହୁତ ସୂକ୍ଷ୍ମ ଅଟେ। କେହି କହନ୍ତି ଆଖି ବାଟେ ଆତ୍ମା ବାହାରିଗଲା, କେହି ପୁଣି କହନ୍ତି ମୁଖ ବାଟେ ବାହାରିଗଲା। ଆତ୍ମା ଶରୀରରୁ ବାହାରି କେଉଁଆଡ଼େ ଯାଉଛି? ଅନ୍ୟ ଶରୀରରେ ଯାଇ ପ୍ରବେଶ କରୁଛି। ଏବେ ତୁମର ଆତ୍ମା ଶାନ୍ତିଧାମ ଉପରକୁ ଚାଲିଯିବ। ଏକଥା ତୁମକୁ ଭଲ ଭାବରେ ଜଣା ଅଛି ଯେ ବାବା ଆସି ଆମକୁ ଘରକୁ ନେଇଯିବେ। ଗୋଟିଏ ପଟେ କଳିଯୁଗ, ଅନ୍ୟ ପଟେ ସତ୍ୟଯୁଗ ରହିଛି। ଏବେ ଆମେ ସଙ୍ଗମରେ ଛିଡ଼ା ହୋଇଛୁ। କେତେ ଆଶ୍ଚର୍ଯ୍ୟର କଥା, ଏଠାରେ କୋଟି କୋଟି ମନୁଷ୍ୟ ଅଛନ୍ତି ଏବଂ ସତ୍ୟଯୁଗରେ କେବଳ 9 ଲକ୍ଷ ରହିବେ। ବାକି ସମସ୍ତଙ୍କର କ'ଣ ହେବ? ବିନାଶ ହୋଇଯାଇଥାଏ। ବାବା ଆସୁଛନ୍ତି ନୂଆ ଦୁନିଆର ସ୍ଥାପନା କରିବା ପାଇଁ। ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା ହେଉଛି, ପୁଣି ପାଳନା ମଧ୍ୟ ଦୁଇ ରୂପରେ ହେଉଛି। ଏପରି ନୁହେଁ ଯେ ଚାରି ଭୁଜାଧାରୀ କୌଣସି ମନୁଷ୍ୟ ଥିବେ, ତେବେ ତ ଶୋଭା ହିଁ ରହିବ ନାହିଁ। ପିଲାମାନଙ୍କୁ ମଧ୍ୟ ବୁଝାଇ ଦେଉଛନ୍ତି, ଚତୁର୍ଭୁଜ ହେଉଛି ଶ୍ରୀଲକ୍ଷ୍ମୀ ଶ୍ରୀନାରାୟଣଙ୍କର ଯୁଗଳ ରୂପ। ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ, ତ୍ରେତାରେ ଦୁଇ କଳା କମ୍ ହୋଇଯାଉଛି। ତେଣୁ ପିଲାମାନଙ୍କୁ ବର୍ତ୍ତମାନ ଯେଉଁ ଜ୍ଞାନ ମିଳୁଛି ତାର ସ୍ମୃତିରେ ରହିବା ଉଚିତ। ମୁଖ୍ୟ ହେଉଛି ଦୁଇଟି ଅକ୍ଷର, ବାବାଙ୍କୁ ମନେ ପକାଅ। ଏହି କଥାକୁ ଅନ୍ୟ କେହି ବୁଝିପାରିବେ ନାହିଁ। ବାବା ହିଁ ପତିତ ପାବନ ସର୍ବଶକ୍ତିବାନ ଅଟନ୍ତି, ଗାୟନ ମଧ୍ୟ କରୁଛନ୍ତି। ବାବା ଆପଣ ଆମକୁ ସାରା ଆକାଶ ଧରିତ୍ରୀ ସବୁକିଛି ଦେଇଛନ୍ତି, ଏପରି କୌଣସି ଜିନିଷ ନାହିଁ ଯାହା ଆମକୁ ଦେଇନାହାନ୍ତି। ସାରା ବିଶ୍ୱର ରାଜତ୍ୱ ଦେଇ ଦେଇଛନ୍ତି। ତୁମେମାନେ ଜାଣିଛ ଏହି ଲକ୍ଷ୍ମୀ ନାରାୟଣ ବିଶ୍ୱର ମାଲିକ ଥିଲେ, ପୁଣି ଡ୍ରାମାର ଚକ୍ର ଘୁରୁଛି। ପୁରୁଷାର୍ଥର କ୍ରମାନୁସାରେ ସମ୍ପୂର୍ଣ୍ଣ ନିର୍ବିକାରୀ ହେବାକୁ ପଡ଼ିବ। ଏକଥା ମଧ୍ୟ ଜାଣିଛ ଯେ ବିକାରୀରୁ ନିର୍ବିକାରୀ, ନିର୍ବିକାରୀରୁ ବିକାରୀ, ଏହି 84 ଜନ୍ମର ଅଭିନୟ ତୁମେମାନେ ଅଗଣିତ ଥର କରିଛ, ତାର ଗଣନା କରିପାରିବ ନାହିଁ। ଜନସଂଖ୍ୟା ଯଦିଓ ଗଣନା କରିଦେଉଛି, ବାକି ତୁମେମାନେ କେତେ ଥର ତମପ୍ରଧାନତାରୁ ସତ୍ୱପ୍ରଧାନ, ସତ୍ୱପ୍ରଧାନରୁ ତମପ୍ରଧାନ ହେଉଛ, ଏହାର ହିସାବ ବାହାର କରିପାରିବ ନାହିଁ। ତମପ୍ରଧାନ ହେଉଛ, ଏହାର ହିସାବ ବାହାର କରିପାରିବେ ନାହିଁ। ବାବା କହୁଛନ୍ତି ଏହା 5000 ବର୍ଷର ଚକ୍ର, ଏହା ହିଁ ଠିକ୍ ଅଟେ। ଲକ୍ଷ ଲକ୍ଷ ବର୍ଷର କଥା ତ ମନେ ମଧ୍ୟ ରହିବ ନାହିଁ। ଏବେ ତୁମମାନଙ୍କ ଭିତରେ ଗୁଣର ଧାରଣା ହେଉଛି, ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଯାଉଛି। ଏହି ଆଖି ଦ୍ୱାରା ତୁମେମାନେ ପୁରୁଣା ଦୁନିଆକୁ ଦେଖୁଛ। ତୁମକୁ ଯେଉଁ ତୃତୀୟ ନେତ୍ର ମିଳିଛି, ସେଥିରେ ନୂଆ ଦୁନିଆକୁ ଦେଖିବାକୁ ହେବ। ଏହି ଦୁନିଆ ତ କୌଣସି କାମର ନୁହେଁ, ପୁରୁଣା ଦୁନିଆ ଅଟେ। ନୂଆ ଏବଂ ପୁରୁଣା ଦୁନିଆ ମଧ୍ୟରେ ଦେଖ କେତେ ଫରକ ରହିଛି। ତୁମେମାନେ ଜାଣିଛ ଆମେ ହିଁ ନୂଆ ଦୁନିଆର ମାଲିକ ଥିଲୁ, ପୁଣି 84 ଜନ୍ମ ନେଇ ଏପରି ହୋଇଛୁ। ଏକଥା ଭଲ ଭାବରେ ମନେ ରଖି ପୁଣି ଅନ୍ୟକୁ ମଧ୍ୟ ବୁଝାଇବାକୁ ହେବ କିପରି ଆମେ ଏହିପରି ହେଉଛୁ। ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା ହେଉଛନ୍ତି। ବ୍ରହ୍ମା ଏବଂ ବିଷ୍ଣୁଙ୍କ ମଧ୍ୟରେ ଫରକ ଦେଖୁଛ ନା? ବିଷ୍ଣୁ କିପରି ସୁସଜ୍ଜିତ ହୋଇ ବସିଛନ୍ତି ଏବଂ ଏହି ବ୍ରହ୍ମା କିପରି ସାଧାରଣ ଭାବରେ ବସିଛନ୍ତି। ତୁମେମାନେ ଜାଣିଛ ଏହି ବ୍ରହ୍ମା ହିଁ ବିଷ୍ଣୁ ହେବାକୁ ଯାଉଛନ୍ତି। ଏକଥା କାହାକୁ ବୁଝାଇବା ମଧ୍ୟ ବହୁତ ସହଜ ଅଟେ। ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ପରସ୍ପର ମଧ୍ୟରେ କ'ଣ ସମ୍ପର୍କ ଅଛି? ତୁମେମାନେ ଜାଣିଛ ବିଷ୍ଣୁଙ୍କର ଦୁଇ ରୂପ ଲକ୍ଷ୍ମୀ ନାରାୟଣ ଅଟନ୍ତି। ଏହି ବିଷ୍ଣୁ ଦେବତା ପୁଣି ମନୁଷ୍ୟ ବ୍ରହ୍ମା ହେଉଛନ୍ତି। ବିଷ୍ଣୁ ସତ୍ୟଯୁଗର ଅଟନ୍ତି, ବ୍ରହ୍ମା ଏଠାକାର ଅଟନ୍ତି। ବାପା ବୁଝାଇଛନ୍ତି ବ୍ରହ୍ମାରୁ ବିଷ୍ଣୁ ହେବା ପାଇଁ ଗୋଟିଏ ସେକେଣ୍ଡ ଲାଗୁଛି, ପୁଣି ବିଷ୍ଣୁରୁ ବ୍ରହ୍ମା ହେବା ପାଇଁ 5000 ବର୍ଷ ଲାଗୁଛି। ତତ୍ତ୍ୱମ୍ କେବଳ ଜଣେ ବ୍ରହ୍ମା ତ ଏହିଭଳି ହେଉନାହାନ୍ତି, ଏସବୁ କଥା ବାବାଙ୍କ ବିନା ଆଉ କେହି ବୁଝାଇ ପାରିବେ ନାହିଁ। ଏଠାରେ କୌଣସି ମନୁଷ୍ୟ ଗୁରୁଙ୍କର କଥା ନାହିଁ, ଏହାଙ୍କର ଗୁରୁ ହେଉଛି ଶିବ ବାବା। ତୁମ ବ୍ରାହ୍ମଣମାନଙ୍କର ମଧ୍ୟ ଗୁରୁ ଶିବ ବାବା ଅଟନ୍ତି, ତାଙ୍କୁ ସଦ୍ଗୁରୁ କୁହାଯାଉଛି। ତେଣୁ ପିଲାମାନଙ୍କୁ ଶିବ ବାବାଙ୍କୁ ହିଁ ସ୍ମରଣ କରିବାକୁ ପଡ଼ିବ। ଏହାକୁ ମଧ୍ୟ ଏକଥା ବୁଝାଇବାକୁ ବହୁତ ସହଜ, ଶିବ ବାବାଙ୍କୁ ମନେ ପକାଅ। ଶିବ ବାବା ନୂଆ ଦୁନିଆ ସ୍ୱର୍ଗ ରଚନା କରୁଛନ୍ତି, ଶିବ ବାବା ହିଁ ସର୍ବୋଚ୍ଚ ଭଗବାନ ଅଟନ୍ତି, ସେ ଆମ ଆତ୍ମାମାନଙ୍କର ପିତା ଅଟନ୍ତି। ତେଣୁ ଭଗବାନ ସନ୍ତାନମାନଙ୍କୁ କହୁଛନ୍ତି, ମୋତେ ମନେ ପକାଅ। ତାଙ୍କୁ ମନେ ପକାଇବା କେତେ ସହଜ ନା? ପିଲା ଜନ୍ମ ହେଲେ ତୁରନ୍ତ ମା ମା ଡାକ ତାର ମୁଖରୁ ସ୍ୱତଃ ବାହାରିଥାଏ, ମାତା ପିତାଙ୍କ ବ୍ୟତୀତ ଅନ୍ୟ କାହା ପାଖକୁ ଯାଇନଥାଏ। ଯଦି ମା ମରିଗଲା ତେବେ ସେ ଅଲଗା କଥା, ପ୍ରଥମ ହେଲେ ମା ଏବଂ ବାପା, ପଛରେ ପୁଣି ଅନ୍ୟ ମିତ୍ର ସମ୍ବନ୍ଧୀ ଆଦି ରହିଥାନ୍ତି, ସେଥିପାଇଁ ମଧ୍ୟ ଯୁଗଳ ରହିବେ। ଦାଦା ଖୁଡି ଦୁଇ ଜଣ ଅଛନ୍ତି ନା, କୁ ମାରିଥାନ୍ତି, ପୁଣି ବଡ଼ ହେଲେ କେହି କେହି ଖୁଡି କହିବେ, ପୁଣି କେହି ମାଇଁ ବୋଲି କହିଥାନ୍ତି। ଏବେ ବାବା ବୁଝାଉଛନ୍ତି, ତୁମେ ସମସ୍ତେ ଭାଇ ଭାଇ ବାସ, ଆଉ ସବୁ ସମ୍ବନ୍ଧ ରଦ୍ଦ କରୁଛନ୍ତି। ଭାଇ ଭାଇ ଭାବିଲେ ହିଁ ଏକମାତ୍ର ବାବାଙ୍କୁ ମନେ ପକାଇ ପାରିବ। ବାବା ମଧ୍ୟ କହୁଛନ୍ତି, ପିଲାମାନେ କେବଳ ମୋତେ ୟାଦ କର, କେତେ ଶ୍ରେଷ୍ଠ ଅବିନାଶୀ ପିତା ଅଟନ୍ତି। ଏହି ଶ୍ରେଷ୍ଠ ପିତା ତୁମକୁ ଅଶରନ୍ତି ସମ୍ପତ୍ତି ଦେବାକୁ ଆସିଛନ୍ତି। ବାରମ୍ବାର କହୁଛନ୍ତି ମନ ମନାଭ, ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ, ଏହି କଥାକୁ କେବେ ହେଲେ ଭୁଲି ଯାଅ ନାହିଁ। କିନ୍ତୁ ଦେହ ଅଭିମାନୀ ହେବା କାରଣରୁ ଭୁଲି ଯାଉଛନ୍ତି, ପ୍ରଥମେ ତ ନିଜକୁ ଆତ୍ମା ଭାବିବାକୁ ହେବ। ଆମେ ବାବା ଶାଳଗ୍ରାମ, ଅଟୁ ଏବଂ ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ। ବାବା ବୁଝାଇଛନ୍ତି, ମୁଁ ପତିତ ପାବନ ଅଟେ, ମୋତେ ମନେ ପକାଇବା ଦ୍ୱାରା ତୁମର ଖାଲି ବ୍ୟାଟେରୀ ଭରପୁର ହୋଇଯିବ ଏବଂ ତୁମେ ସତ୍ୱପ୍ରଧାନ ହୋଇଯିବ। ଗଙ୍ଗା ପାଣିରେ ତ ଜନ୍ମ ଜନ୍ମାନ୍ତର ବୁଡ଼ ପକାଇ ଅଣନିଶ୍ୱାସୀ ହୋଇଛ, କିନ୍ତୁ ପବିତ୍ର ହୋଇପାରିଲ ନାହିଁ। ପାଣି କିପରି ପତିତ ପାବନ ହୋଇପାରିବ? ଜ୍ଞାନ ଦ୍ୱାରା ହିଁ ସଦ୍ଗତି ହୋଇଥାଏ। ବର୍ତ୍ତମାନ ହେଲା ପାପଆତ୍ମାମାନଙ୍କର ମିଛ ଦୁନିଆ, ଦେଣନେଣ ମଧ୍ୟ ପାପଆତ୍ମାମାନଙ୍କ ସହିତ ହିଁ ହେଉଛି, ମନସା ବାଚା କର୍ମଣା ପାପଆତ୍ମା ହିଁ ହେଉଛନ୍ତି। ଏବେ ତୁମକୁ ଜ୍ଞାନ ମିଳୁଛି, ତୁମେମାନେ କହୁଛ ଆମେ ଏହିପରି ଲକ୍ଷ୍ମୀନାରାୟଣ ହେବା ପାଇଁ ପୁରୁଷାର୍ଥ କରୁଛୁ, ଏବେ ତୁମର ଭକ୍ତି କରିବା ବନ୍ଦ ହୋଇଯାଇଛି। ଜ୍ଞାନ ଦ୍ୱାରା ସଦ୍ଗତି ହୋଇଥାଏ, ଏହି ଦେବତାମାନେ ସଦ୍ଗତି ପାଇଛନ୍ତି ନା? ବାବା ବୁଝାଇଛନ୍ତି, ଏମାନେ ବହୁତ ଜନ୍ମର ଅନ୍ତିମ ଜନ୍ମରେ ଅଛନ୍ତି। ବାବା କେତେ ସହଜ ଭାବେ ବୁଝାଉଛନ୍ତି, ତୁମେ ପିଲାମାନେ କେତେ ମେହନତ କରୁଛ, କଳ୍ପ କଳ୍ପ କରୁଛ, ପୁରୁଣା ଦୁନିଆକୁ ବଦଳାଇ ନୂଆ ଦୁନିଆ ଗଢ଼ିବାକୁ ହେବ। କୁହନ୍ତି ନା, ଭଗବାନ ଯାଦୁଗର, ରତ୍ନାଗର ଓ ସୌଦାଗର ଅଟନ୍ତି। ଯାଦୁଗର ତ ଅଟନ୍ତି ନା, ପୁରୁଣା ଦୁନିଆ ନର୍କକୁ ବଦଳାଇ ସ୍ୱର୍ଗ କରିଦେଉଛନ୍ତି, ଏହା କେତେ ବଡ଼ ଯାଦୁଗରୀର କଥା ଅଟେ। ଏବେ ତୁମେମାନେ ସ୍ୱର୍ଗର ନିବାସୀ ହେଉଛ, ଜାଣିଛ ଏବେ ଆମେ ନର୍କର ବାସିନ୍ଦା ଅଟୁ, ନର୍କ ଏବଂ ସ୍ୱର୍ଗ ଅଲଗା ଅଟେ। ଏହା 5000 ବର୍ଷର ଚକ୍ର, ଲକ୍ଷ ଲକ୍ଷ ବର୍ଷର ତ କଥା ନୁହେଁ, ଏହି କଥାକୁ ଭୁଲିଯିବା ଉଚିତ ନୁହେଁ। ଭଗବାନ ଉବାଜ, ନିଶ୍ଚୟ କେହି ଅଛନ୍ତି ଯିଏକି ପୁନର୍ଜନ୍ମ ରହିତ ଅଟନ୍ତି। କୃଷ୍ଣଙ୍କର ତ ଶରୀର ଅଛି, ଶିବଙ୍କର ଶରୀର ନାହିଁ, କିନ୍ତୁ ଜ୍ଞାନ ଶୁଣାଇବା ପାଇଁ ତାଙ୍କର ମୁଖ ତ ନିଶ୍ଚିତ ଦରକାର। ତୁମମାନଙ୍କୁ ଆସି ପାଠ ପଢ଼ାଉଛନ୍ତି ନା, ଡ୍ରାମା ଅନୁସାରେ ସମସ୍ତ ଜ୍ଞାନ ତାଙ୍କ ପାଖରେ ଅଛି। ସେ ସାରା କଳ୍ପରେ ଥରେ ମାତ୍ର ଆସୁଛନ୍ତି ଦୁଃଖଧାମକୁ ସୁଖଧାମ କରିବା ପାଇଁ। ସୁଖ ଶାନ୍ତିର ବର୍ଷା ନିଶ୍ଚିତ ବାବାଙ୍କଠାରୁ ହିଁ ମିଳିଥାଏ, ସେଥିପାଇଁ ତ ମନୁଷ୍ୟ ପୁନଃ ସୁଖ ଶାନ୍ତିର କାମନା କରୁଛନ୍ତି ନା, ବାବାଙ୍କୁ ମନେ ପକାଉଛନ୍ତି। ଦେଖ କେତେ ସହଜ ରୀତିରେ ବାବା ଜ୍ଞାନ ଦେଉଛନ୍ତି, ଏଠାରେ ଥାଇ ମଧ୍ୟ ବାବାଙ୍କୁ ମନେ ପକାଅ, ବାଜୁଲି ଅର୍ଥାତ୍ ଚକ୍ରକୁ ମନେ ପକାଅ, ତେବେ ଏହା ମଧ୍ୟ ମନମନାଭବ ହୋଇଯିବ। ବାବା ହିଁ ଏହି ସମସ୍ତ ଜ୍ଞାନ ଦେଉଛନ୍ତି, ତୁମେମାନେ କହୁଛ ଆମେ ଅବିନାଶୀ ବାବାଙ୍କ ପାଖକୁ ଯାଉଛୁ, ବାବା ଆମକୁ ଶାନ୍ତିଧାମ ସୁଖଧାମକୁ ନେଇଯିବାର ରାସ୍ତା ବତାଉଛନ୍ତି। ଏଠାରେ ଥାଇ ଘରକୁ ମନେ ପକାଇବାକୁ ହେବ, ନିଜକୁ ଆତ୍ମା ଭାବି ବାବାଙ୍କୁ, ଘରକୁ ଏବଂ ନୂଆ ଦୁନିଆକୁ ମନେ ପକାଇବାକୁ ହେବ। ଏହି ପୁରୁଣା ଦୁନିଆ ତ ବିନାଶ ନିଶ୍ଚିତ ହେବ, ଆଗକୁ ଗଲେ ତୁମେମାନେ ବୈକୁଣ୍ଠକୁ ମଧ୍ୟ ବହୁତ ମନେ ପକାଇ ପାରିବ। ସାକ୍ଷାତକାର ଦ୍ୱାରା ବାରମ୍ବାର ବୈକୁଣ୍ଠକୁ ଦେଖିବ। ଆରମ୍ଭରେ କନ୍ୟାମାନେ ବାରମ୍ବାର ସାକ୍ଷାତକାର ଦ୍ୱାରା ଏକତ୍ର ବସି ବୈକୁଣ୍ଠର ଦୃଶ୍ୟ ଦେଖୁଥିଲେ। ଏହା ଦେଖି ବଡ଼ ବଡ଼ ଘରର ଲୋକମାନେ ନିଜର ପିଲାମାନଙ୍କୁ ପଠାଇ ଦେଉଥିଲେ। ନାମ ହିଁ ରଖାଯାଇଥିଲା ଓମ୍ ନିବାସ। କେତେ ଢେର ସନ୍ତାନ ଆସିଲେ, ଏଥିପାଇଁ ପୁଣି ହଙ୍ଗାମା ହେଲା। ପିଲାମାନଙ୍କୁ ପାଠ ପଢ଼ାଉଥିଲେ, ସ୍ୱତଃ ଧ୍ୟାନମଗ୍ନ ହୋଇଯାଉଥିଲେ। ଏବେ ଏହି ଧ୍ୟାନ ସାକ୍ଷାତକାରର ପାଠ ବନ୍ଦ କରି ଦିଆଯାଇଛି। ଏଠାରେ ମଧ୍ୟ କବରସ୍ଥାନ ବା ଶ୍ମଶାନ ଭଳି ବାତାବରଣ ତିଆରି କରିଦେଉଥିଲେ। ସମସ୍ତଙ୍କୁ ଶୁଆଇ ଦେଇ କହୁଥିଲେ, ଏବେ ଶିବ ବାବାଙ୍କୁ ମନେ ପକାଅ। ଧ୍ୟାନରେ ଚାଲି ଯାଉଥିଲେ, ତୁମେ ପିଲାମାନେ ମଧ୍ୟ ଯାଦୁଗର ଅଟ। ତୁମେ ଯାହାକୁ ମଧ୍ୟ ଦେଖିବ, ସେ ତୁରନ୍ତ ଧ୍ୟାନରେ ଚାଲିଯିବ। ଏହି ଯାଦୁ କେତେ ଶ୍ରେଷ୍ଠ ଅଟେ। ନବଧା ଭକ୍ତିରେ ତ ଯେତେବେଳେ ଏକଦମ ପ୍ରାଣ ଦେବାକୁ ପ୍ରସ୍ତୁତ ହୋଇଯାଆନ୍ତି, ସେତେବେଳେ ତାଙ୍କୁ ସାକ୍ଷାତକାର ହୋଇଥାଏ। ଏଠାରେ ତ ବାବା ନିଜେ ଆସିଛନ୍ତି ତୁମମାନଙ୍କୁ ପାଠ ପଢ଼ାଇ ଉଚ୍ଚ ପଦ ପ୍ରାପ୍ତ କରାଇବା ପାଇଁ। ଭବିଷ୍ୟତରେ ତୁମେ ବହୁତ ସାକ୍ଷାତକାର କରିବ। ବାବାଙ୍କୁ ଯଦି ଏବେ କେହି ପଚାରିବେ ଯେ କିଏ ଗୋଲାପ, କିଏ ଚମ୍ପା, କିଏ ଟଗର, ତେବେ ବାବା ମଧ୍ୟ କହିପାରିବେ, କେହି କେହି ଫୁଲ ଗଙ୍ଗଶିଉଳି ମଧ୍ୟ ଅଟନ୍ତି। ଆଚ୍ଛା, ମିଠା ମିଠା ଶିଖିଲଧି ସନ୍ତାନମାନଙ୍କ ପ୍ରତି ମାତାପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ ନମସ୍ତେ। ଧାରଣା ପାଇଁ ସାରାଂଶ, ଦେହର ସବୁ ସମ୍ବନ୍ଧକୁ କ୍ୟାନସେଲ ଅର୍ଥାତ୍ ରଦ୍ଦ କରି ଆତ୍ମା ଭାଇ ଭାଇ ଅଟୁ ଏହି ନିଶ୍ଚୟ କରିବାକୁ ହେବ ଏବଂ ବାବାଙ୍କୁ ମନେ ପକାଇ ପୁରା ବର୍ଷାର ଅଧିକାରୀ ହେବାକୁ ପଡ଼ିବ। ଦ୍ୱିତୀୟ ନମ୍ବର, ଏବେ ଆଉ ପାପ ଆତ୍ମାମାନଙ୍କ ସହିତ କୌଣସି ନେଣଦେଣ କରିବାର ନାହିଁ। ସମସ୍ତଙ୍କୁ ଅଜ୍ଞାନ ନିଦ୍ରାରୁ ଜାଗ୍ରତ କରି ଶାନ୍ତିଧାମ ସୁଖଧାମ ଯିବାର ରାସ୍ତା ବତାଇବାକୁ ହେବ। ବରଦାନ ହେଉଛି ମନବୁଦ୍ଧିର ଏକାଗ୍ରତା ଦ୍ୱାରା ସର୍ବସିଦ୍ଧିଗୁଡ଼ିକୁ ପ୍ରାପ୍ତ କରୁଥିବା ସଦା ସମର୍ଥ ଆତ୍ମାଭାବ। ସର୍ବସିଦ୍ଧିଗୁଡ଼ିକୁ ପ୍ରାପ୍ତ କରିବା ପାଇଁ ଏକାଗ୍ରତାର ଶକ୍ତିକୁ ବଢ଼ାଅ। ଏକାଗ୍ରତାର ଶକ୍ତି ସହଜରେ ନିର୍ବିଘ୍ନ କରିଦିଅ, ଯାହାଦ୍ୱାରା ମେହନତ କରିବାର ଆବଶ୍ୟକତା ପଡ଼େ ନାହିଁ ଏବଂ ଏକମାତ୍ର ବାବାଙ୍କ ବ୍ୟତୀତ ମୋର ଅନ୍ୟ କେହି ନୁହନ୍ତି ଏହା ସହଜରେ ଅନୁଭବ ହୋଇଥାଏ ତଥା ଏକରସ ଅବସ୍ଥା ସହଜରେ ହୋଇଯାଏ। ସମସ୍ତଙ୍କ ପ୍ରତି କଲ୍ୟାଣର ମନୋବୃତ୍ତି, ଭାଇ ଭାଇର ଦୃଷ୍ଟି ରହିଥାଏ, କିନ୍ତୁ ଏକାଗ୍ରତା ସ୍ଥିତିରେ ରହିବା ପାଇଁ ନିଜକୁ ଏତିକି ସମର୍ଥ କର ଯାହାକି ତୁମର ମନବୁଦ୍ଧି ସର୍ବଦା ତୁମର ଆଦେଶ ଅନୁସାରେ କାର୍ଯ୍ୟ କରୁଥିବ। ସ୍ୱପ୍ନରେ ମଧ୍ୟ ଗୋଟିଏ ସେକେଣ୍ଡ ପାଇଁ ହଲଚଲ ହେଉନଥିବ। ଆଜିର ସ୍ଲୋଗାନ ହେଲା, ପଦ୍ମଫୁଲ ଭଳି ସବୁଥିରୁ ନିର୍ଲିପ୍ତ ରହିବ ତେବେ ପ୍ରଭୁଙ୍କର ସ୍ନେହର ପାତ୍ର ହୋଇଯିବ। ଯଦି ପଦ୍ମଫୁଲ ଭଳି ସବୁଥିରୁ ନିର୍ଲିପ୍ତ ରହିବ ତେବେ ପ୍ରଭୁଙ୍କର ସ୍ନେହର ପାତ୍ର ହୋଇଯିବ। ଆଚ୍ଛା, ଓମ୍ ଶାନ୍ତି।